ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ପରିମାଣ ବୃଦ୍ଧି କରିଛନ୍ତି, ଫଳରେ ରାଜ୍ୟର 47,704 କଳାକାର ଓ ସେମାନଙ୍କ ପରିବାରବର୍ଗ ଉପକୃତ ହେବେ। କେନ୍ଦୁଝରଠାରେ ଆୟୋଜିତ 48ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ଯୋଗଦେଇ 40-80 ବର୍ଷ ବୟସର କଳାକାରମାନଙ୍କ ପାଇଁ ମାସିକ ଭତ୍ତା ପରିମାଣ 2,000-3,000 ଟଙ୍କା ଏବଂ 80 ବର୍ଷରୁ ଅଧିକ ବୟସର କଳାକାରମାନଙ୍କୁ 2,500-3,500 ଟଙ୍କା ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଲା ହେଉଛି ସଙ୍ଗୀତର ଅମୃତ ପରିପ୍ରକାଶ, ସଂସ୍କୃତି ଓ ଭାଷାର ମୂଲ୍ୟାୟନରେ ହିଁ ଓଡ଼ିଶାର ପାଲା ସଂସ୍କୃତି ପରିପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଯେଉଁମାନେ 2,000 ଟଙ୍କା ପାଉଛନ୍ତି ସେମାନଙ୍କ 3,000 ଟଙ୍କା ଏବଂ 2,500 ଟଙ୍କା ଯେଉଁମାନେ ପାଉଛନ୍ତି ସେମାନେ 3,500 ଟଙ୍କାକୁ ନିଶ୍ଚିତ ଭାବରେ ବୃଦ୍ଧି କରାଯିବ। ଖୁବ୍ ଶୀଘ୍ର ଏହା ଉପରେ ମୁଁ ମୋ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗକୁ ମୁଁ ନିର୍ଦ୍ଦେଶ ଦେବି।
ଓଡ଼ିଶା ଗସ୍ତରେ ଆସିଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଗତ ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଜିର ବୁଥ୍ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ସମେତ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଗତ 2 ଦିନ ମଧ୍ୟରେ ଶ୍ରୀ କୁମାର ନିର୍ଭୁଲ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ କିଶୋରନଗରଠାରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଯୋଗଦେଇ 118 କୋଟି ଟଙ୍କା ମୂଲ୍ୟର 36 ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେ 31 କୋଟି ଟଙ୍କାର 22 ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ସମ୍ପୃକ୍ତ ପ୍ରକଳ୍ପଗୁଡ଼ିକ ସାଧାରଣ ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଏହି ମେଳାରେ 229 ଜଣ ହିତାଧିକାରୀଙ୍କୁ ସରକାରୀ ସୁବିଧା ପ୍ରଦାନ କରାଯାଇଥିଲା। ଜିରୋ ନାଇଟ୍ ପାଳନ ସମୟରେ ମିଶନ ସୁରକ୍ଷା 2026 ଅଧୀନରେ 7ଟି ଜିଲ୍ଲାର ପର୍ଯ୍ୟଟକମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପୁରୀ ସମେତ ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରେ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି 150 ପ୍ଲାଟୁନ୍ ସୁରକ୍ଷା ବଳ ମୁତୟନ କରାଯିବ। 24 ଘଣ୍ଟିଆ ସାମୁଦ୍ରିକ ପାଟ୍ରୋଲିଂ ଟିମ୍ ସହ ଡ୍ରୋନ୍ ସହାୟତାରେ ଭିଡ଼ ଉପରେ ନଜର ରଖାଯିବ ବୋଲି ଜଣାପଡ଼ିଛି। ନୟାଗଡ଼ ଜିଲ୍ଲା ମହୋତ୍ସବ ପଲ୍ଲୀଶ୍ରୀ ମେଳା ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ଜିଲ୍ଲା ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ଭିଭିଭୂମିର ବିକାଶ କରାଯାଇଥିବା କହିଛନ୍ତି। କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ 290 ମଣ୍ଡପ ଖୋଲାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଚଳିତ ବର୍ଷର ଶେଷ ଦିନ ଓ ନୂଆବର୍ଷର ପ୍ରଥମ ଦିନ ଅତ୍ୟଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ସେହି 2 ଦିନ ଧ୍ୱଜା ବନ୍ଧା ନୀତି ସନ୍ଧ୍ୟା 5ଟା ପରିବର୍ତ୍ତେ ଅପରାହ୍ନ 3ଟା ସୁଦ୍ଧା ଶେଷ କରିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଅପରାହ୍ନ ସମୟରେ କମ୍ ଗହଳି ମଧ୍ୟରେ ଧ୍ୱଜା ବାନ୍ଧିବା ନେଇ ଶ୍ରୀମନ୍ଦିର ସ୍ୱତନ୍ତ୍ର କାର୍ଯ୍ୟାଳୟ ଚୁନରା ସେବକମାନଙ୍କୁ ନିର୍ଦ୍ଦେଶ ଦେଇଛି। ଅପରାହ୍ନ 1:30 ସୁଦ୍ଧା ଧ୍ୱଜା ବନ୍ଧା ରସିଦ କରାଯାଇ 1:45 ସୁଦ୍ଧା ଧ୍ୱଜାଗୁଡ଼ିକୁ ଲେଙ୍କା ସେବକମାନେ ଚୁନରା ପାଳିଆ ସେବକଙ୍କୁ ହସ୍ତାନ୍ତର କରିବେ। ପୁରୀକୁ ନୂଆବର୍ଷରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଡିସେମ୍ବର 31 ଓ ଜାନୁଆରୀ 1 ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରବେଶ କରିବା ସହିତ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ପାଇଁ 26 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବା ସହ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ୟୁଜିସି ନେଟ୍ ଡିସେମ୍ବର ପରୀକ୍ଷା ଚଳିତ ମାସ 31 ଏବଂ ଆସନ୍ତା ମାସ 2, 3, 5, 6 ଓ 7 ତାରିଖରେ ଅନୁଷ୍ଠିତ ହେବ। କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ପଦ୍ଧତିରେ 85 ବିଷୟ ପାଇଁ ପରୀକ୍ଷା କରାଯିବ। ଆସନ୍ତା 31 ହେବାକୁ ଥିବା ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନଙ୍କୁ ugcnet.nta.nic.in ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିବା ପାଇଁ ପରାମର୍ଶ ଦିଆଯାଇଛି। ଖେଳ କେବଳ ମନୋରଞ୍ଜନ ନୁହେଁ, ବରଂ ଏହା ଅନୁଶାସନ ଓ ଏକତା ଶିଖାଇଥାଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଗତକାଲି ଅନୁଗୁଳ ଜିଲ୍ଲା କିଶୋରନଗରଠାରେ ଆୟୋଜିତ କିଶୋରନଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ ସହ ଏଭଳି ପ୍ରୟାସକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉତ୍କଳ ବାଳିକା ଆଶ୍ରମ ୟୁନିଟ୍ 2 ବିଦ୍ୟାଳୟର ଛାତ୍ରୀ ପୂଜା ବଞ୍ଜାରା 69ତମ ସର୍ବଭାରତୀୟ ତାଇକୋଣ୍ଡୋ 14 ବର୍ଷରୁ କମ୍ ବାଳିକା ବର୍ଗରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଆସନ୍ତା ମାସ 6 ତାରିଖରୁ ପଞ୍ଜାବର ଲୁଧିଆନାଠାରେ ଆରମ୍ଭ ହେବାକୁ ଥିବା ସର୍ବଭାରତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ସେ ଭାଗ ନେବା ପାଇଁ ପଞ୍ଜାବ ଯାତ୍ରା କରିଛନ୍ତି। ରାଜ୍ୟରେ ଶୀତଲହରୀ ଜାରି ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା 10-15 ଡିଗ୍ରୀ ମଧ୍ୟରେ ରହିଥିବାବେଳେ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀରୁ ତଳେ ରହିଛି। ଗତକାଲି ରାଜ୍ୟର 13 ସ୍ଥାନରେ ତାପମାତ୍ରା 10 ଡିଗ୍ରୀ ତଳେ ରହିଥିଲା। କନ୍ଧମାଳ ଜିଲ୍ଲାର ଘୁ ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 3.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ 9 ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ସତର୍କତା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।